ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଓଡ଼ିଶାକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି. ଆଜିଠାରୁ ଦୁଇଦିନିଆ ଚୀନ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ. ଏକ୍ଜିୟମ୍ ଫୋର୍ ମିଶନ୍ର ଚାରିଜଣ କ୍ରୁ ସଦସ୍ୟଙ୍କର ଆଜିଠାରୁ ଆରମ୍ଭ ହେବ ମହାକାଶରୁ ପୃଥିବୀପୃଷ୍ଠକୁ ପ୍ରତ୍ୟାବର୍ତ୍ତନ. ତିନିଦିନିଆ ସାଉଦି ଆରବ ଗସ୍ତ ସଫଳତାର ସହ ଶେଷ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ. ଏବଂ ଲର୍ଡ଼ସ୍ ଟେଷ୍ଟରେ ବିଜୟ ପାଇଁ ଆଜିର ଅନ୍ତିମ ଦିବସରେ ଭାରତ 6 ୱିକେଟ୍ ହାତରେ ଥାଇ ଆବଶ୍ୟକ କରୁଛି 135 ରନ୍. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଓଡ଼ିଶାକୁ ଦୁଇଦିନିଆ ଗସ୍ତରେ ଆସୁଛନ୍ତି. ସନ୍ଧ୍ୟାରେ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା କାର୍ଯ୍ୟସୂଚୀ ରହିଛି. ଏହାପରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବେ. ଆସନ୍ତାକାଲି ପୂର୍ବାହ୍ନରେ ରାଷ୍ଟ୍ରପତି ରେଭେନ୍ସା ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ. ଏହାପରେ କଟକ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର କେତେକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ. କଟକ ସାରଳା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଆଦିକବି ସାରଳା ଦାସଙ୍କ 600ତମ ଜୟନ୍ତୀରେ ରାଷ୍ଟ୍ରପତି ଯୋଗଦେବା ସହିତ କଳିଙ୍ଗରତ୍ନ ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି. ଏହିସବୁ କାର୍ଯ୍ୟକ୍ରମ ଶେଷ କରି ରାଷ୍ଟ୍ରପତି ଆସନ୍ତାକାଲି ସନ୍ଧ୍ୟାରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ. ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କର ଆଜିଠାରୁ ଦୁଇଦିନିଆ ଚୀନ ଗସ୍ତରେ ଯିବେ. ତିଆଞ୍ଜିନ୍ ସହରରେ ସେ ଆସନ୍ତାକାଲି ସାଂଘାଇ ସହଯୋଗ ସଂଗଠନ ଏସ୍ସିଓ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବେ. ଏସ୍ସିଓ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ତଥା ଆଞ୍ଚଳିକ ଏବଂ ବୈଷୟିକ କ୍ଷେତ୍ର ନେଇ ସେମାନଙ୍କ ମଧ୍ୟରେ ମତ ବିନିମୟ ହେବାର ଆଶା କରାଯାଉଛି. ଚୀନ୍ ଏବେ ଏସ୍ସିଓ ସଂଗଠନର ଅଧ୍ୟକ୍ଷତା ଦାୟିତ୍ୱ ନିର୍ବାହ କରୁଛି. ଅନ୍ୟ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ, ରୁଷ, ଇରାନ, କାଜାକିସ୍ତାନ, କିର୍ଗିଜ୍ସ୍ତାନ, ପାକିସ୍ତାନ, ତାଜିକିସ୍ତାନ, ଉଜ୍ବେକିସ୍ତାନ ଏବଂ ବେଲାରୁଷ ସଦସ୍ୟ ଅଛନ୍ତି. ଏହି ବୈଠକ ଅବସରରେ ଶ୍ରୀ ଜୟଶଙ୍କର ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି. ଭାରତ ଏବଂ ଚୀନ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ୱାଭାବିକ କରିବା ଏବଂ ଦୀର୍ଘ ସମୟ ଧରି ରହିଥିବା ସୀମା ବିବାଦର ସମାଧାନ ଲକ୍ଷ୍ୟ ନେଇ ଶ୍ରୀ ଜୟଶଙ୍କର ତାଙ୍କ ଚୀନ୍ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବେ. 2020 ପୂର୍ବ ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଉଭୟ ଦେଶ ମଧ୍ୟରେ ସାମରିକ ସ୍ତରରେ ମୁହାଁମୁହିଁ ପରେ ଡକ୍ଟର ଜୟଶଙ୍କରଙ୍କର ଏହା ହେଉଛି ପ୍ରଥମ ଚୀନ୍ ଗସ୍ତ। ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଏବଂ ଅକ୍ଜିୟମ୍ ଫୋର୍ ମିଶନ୍ର ଅନ୍ୟ 3 କ୍ରୁ ସଦସ୍ୟଙ୍କର ଆଜି ମହାକାଶରୁ ପୃଥିବୀକୁ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, ଭାରତୀୟ ସମୟ ଅପରାହ୍ନ 4:30 ଆଜି ଅଣ୍ଡକିଂ କାର୍ଯ୍ୟ ଆରମ୍ଭ ହେବ। କ୍ରୁ ସଦସ୍ୟମାନେ ଆସନ୍ତାକାଲି ଭାରତୀୟ ସମୟ ପ୍ରାୟ ଅପରାହ୍ନ 3:00 ଭୂପୃଷ୍ଠରେ ପହଞ୍ଚିବେ ବୋଲି ସେ କହିଛନ୍ତି। ଅବତରଣ ପରେ କ୍ରୁ ସଦସ୍ୟଙ୍କୁ ଫ୍ଲାଇଟ୍ ସର୍ଜନ୍ଙ୍କ ତତ୍ତ୍ୱାବଧାନରେ 7 ପାଇଁ ପୁନର୍ବାସରେ ରଖାଯିବ। ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ସହିତ ଖାପ ଖୁଆଇବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯିବ। ଗ୍ରୁପ୍ କ୍ୟାପ୍ଟେନ୍ ଶ୍ରୀ ଶୁକ୍ଳା ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ 14 ଧରି ରହିଛନ୍ତି। ମହାକାଶ କେନ୍ଦ୍ରକୁ ଯିବାରେ ସେ ପ୍ରଥମ ଭାରତୀୟ। 1984 ମହାକାଶକୁ ଯାଇଥିବା ଭାରତର ୱିଙ୍ଗ କମାଣ୍ଡର ରାକେଶ ଶର୍ମାଙ୍କ ପରେ ଶ୍ରୀ ଶୁକ୍ଳା ହେଉଛନ୍ତି ଦ୍ୱିତୀୟ ମହାକାଶଚାରୀ। ମହାକାଶ କେନ୍ଦ୍ରରେ ଅବସ୍ଥାନ ସମୟରେ ଭାରତ ଆଧାରିତ 7 ବିଶେଷ ପରୀକ୍ଷଣରେ ଶ୍ରୀ ଶୁକ୍ଳା ସାମିଲ ଥିଲେ। ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ଶ୍ରୀ ଶୁକ୍ଳାଙ୍କ ପିତା ଶମ୍ଭୁ ଦୟାଲ କହିଛନ୍ତି, ସୁରକ୍ଷିତ ଭାବେ କ୍ରୁ ସଦସ୍ୟମାନେ ଭୂପୃଷ୍ଠରେ ପହଞ୍ଚନ୍ତୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।
जिसके लिए हम लोग इतने दिन से इंतजार कर रहे थे, अब वो जो है वापसी हो रही है। हम लोगों को बहुत ही खुशी है और बहुत प्रसन्न है कि जल्दी से जल्दी वो वापस आ जाए। ये हम ईश्वर से प्रार्थना करते हैं को सक्सल जो है पृथ्वी पर आसानी से उनका वापस हो और ये हमारे लिए बड़ी खुशी का दिन हो।
ଛତିଶଗଡ଼ ବିଧାନସଭାର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଆସନ୍ତା 18 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ 5 ବୈଠକ ବସିବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ କେତେକ ସଂଶୋଧିତ ବିଲ୍ ଆଗତ ହେବାର ଆଶା କରାଯାଇଛି। ଚଳିତ ବର୍ଷର ଅମରନାଥ ତୀର୍ଥଯାତ୍ରୀଙ୍କ ସଂଖ୍ୟା ଗତକାଲି ସୁଦ୍ଧା 2,00,000 ଅତିକ୍ରମ କରିଛି। କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ପବିତ୍ର ଗୁମ୍ଫାରେ ଗତକାଲି 17,000 ଅଧିକ ତୀର୍ଥଯାତ୍ରୀ ମହାଦେବଙ୍କର ଦର୍ଶନ କରିଛନ୍ତି। ମୋଟ ଦର୍ଶନାର୍ଥୀଙ୍କ ସଂଖ୍ୟା ଗତକାଲି ସୁଦ୍ଧା 2,63,000 ପହଞ୍ଚିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ରସାୟନ ଏବଂ ସାର ମନ୍ତ୍ରୀ ଜେପି ନଡ୍ଡା ତାଙ୍କର 3 ସାଉଦି ଆରବ ଗସ୍ତ ସଫଳତାର ସହ ଶେଷ କରିଛନ୍ତି। ଏ ସମ୍ପର୍କରେ ଏକ ରିପୋର୍ଟ।
ଦେଶରେ ସାର ଯୋଗାଣ ଶୃଙ୍ଖଳାକୁ ତ୍ୱରାନ୍ୱିତ କରିବା ଏବଂ ସ୍ୱାସ୍ଥ୍ୟ ଓ ଔଷଧ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଲକ୍ଷ୍ୟ ନେଇ ଉଭୟ ପକ୍ଷ ମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଦମାମ ଏବଂ ରିୟାଦ୍କୁ ଗତ ଶୁକ୍ରବାରଠାରୁ ରବିବାର ପର୍ଯ୍ୟନ୍ତ ମନ୍ତ୍ରୀ ଶ୍ରୀ ନଡ୍ଡାଙ୍କ ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ରାସାୟନିକ ଏବଂ ସାର କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଛି। ସାଉଦି ଆରବର ଶିଳ୍ପ ଏବଂ ଖଣିଜ ସମ୍ପଦ ମନ୍ତ୍ରୀଙ୍କ ସହ ଶ୍ରୀ ନଡ୍ଡା ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ଆଲୋଚନା କରିବା ସହିତ କେତେକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ବିଭିନ୍ନ କ୍ଷେତ୍ରରେ ନିବେଶକୁ ଦୃଷ୍ଟିରେ ରଖି ଶ୍ରୀ ନଡ୍ଡା ପ୍ରତିପକ୍ଷଙ୍କ ସହ ଆଲୋଚନା ବୈଠକ କରିଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟ ଏବଂ ଔଷଧ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ ନୂତନ ମାର୍ଗ ଉନ୍ମୁକ୍ତ ହୋଇଛି। ଶ୍ରୀ ନଡ୍ଡାଙ୍କ ଏହି ଗସ୍ତ ଅବସରରେ ସାଉଦି ଆରବ ସହ ଦୀର୍ଘକାଳୀନ ସାର ଚୁକ୍ତିନାମା ଭାରତର କୃଷି କ୍ଷେତ୍ର ପାଇଁ ଅଧିକ ସହାୟତା ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସତ୍ୟବ୍ରତ ବେହୁରା।
ମ୍ୟାମାରରେ ନିଷିଦ୍ଧ ଘୋଷିତ ବିଦ୍ରୋହୀ ଗୋଷ୍ଠୀ ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ଆସାମ ଇଣ୍ଡିପେଣ୍ଡେଣ୍ଟ ଉଲ୍ଫା ଆଇର ତିନି ଜଣ ପ୍ରମୁଖ ନେତାଙ୍କୁ ହତ୍ୟା କରାଯାଇଛି। ଏହି ଗୋଷ୍ଠୀର ମ୍ୟାମାରସ୍ଥିତ ପୂର୍ବତଟ ମୁଖ୍ୟାଳୟରେ ଗତକାଲି ପ୍ରତ୍ୟୁଷରେ ଭାରତୀୟ ସେନା ଡ୍ରୋନ୍ ଆକ୍ରମଣ କରିଥିଲା ବୋଲି ଗୋଷ୍ଠୀ ପକ୍ଷରୁ ଦାବି କରାଯାଇଛି। ମୋଟ 19 ଜଣ କ୍ୟାଡରଙ୍କୁ ହତ୍ୟା କରାଯାଇଥିବା ବେଳେ ଅନ୍ୟ 19 ଜଣ ଆହତ ହୋଇଥିବା ଏହି ଗୋଷ୍ଠୀ ପକ୍ଷରୁ ସୂଚନା ଦିଆଯାଇଛି। ବିଦ୍ରୋହୀ ଗୋଷ୍ଠୀର ଆତ୍ମଘୋଷିତ ଲେଫ୍ଟନାଣ୍ଟ ଜେନେରାଲ୍ ନୟନ ମେଧି ତଥା ନୟନ ଅସମଙ୍କ ଶେଷକୃତ୍ୟ ସମୟରେ ଆକ୍ରମଣ ଦ୍ୱାରା ବିଦ୍ରୋହୀ ଗୋଷ୍ଠୀର ଅନ୍ୟତମ ସଦସ୍ୟ ଆତ୍ମଘୋଷିତ ବ୍ରିଗେଡିୟର ଗଣେଶ ଅସମ ଏବଂ କର୍ଣ୍ଣେଲ ପ୍ରଦୀପ ଅସମଙ୍କର ମୃତ୍ୟୁ ହୋଇଥିବା ଏହି ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଭାରତୀୟ ସେନା ଏପରି ଦାବିକୁ ଖଣ୍ଡନ କରିଛି। ପ୍ରତିରକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏପରି କୌଣସି କାର୍ଯ୍ୟାନୁଷ୍ଠାନ ନେଇ ଭାରତୀୟ ସେନା ପାଖରେ କିଛି ଖବର ନାହିଁ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ରାଜ୍ୟ ପୁଲିସ୍ ମଧ୍ୟ ଏହି ଘଟଣାରେ ଜଡ଼ିତ ନାହିଁ। ଆସାମରୁ ସେଭଳି କୌଣସି ଆକ୍ରମଣ କରାଯାଇ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ୱଷ୍ଟ କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ବର୍ଷା ଜଳ ସଞ୍ଚୟ ଏବଂ ଜଳ ସଂରକ୍ଷଣରେ ଏହାର ଭୂମିକା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଭାରତୀୟ ସ୍ୱଚ୍ଛ ଗଙ୍ଗା ମିଶନର ପୂର୍ବତନ ମହାନିର୍ଦ୍ଦେଶକ ଜି ଅଶୋକ କୁମାର ଏବଂ ପରିବେଶବିତ୍ ଡକ୍ଟର ଅରବିନ୍ଦ କୁମାର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123717111 ଏବଂ 01123314444 ନମ୍ଘରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଲର୍ଡ଼ସ୍ ଟେଷ୍ଟର ଅନ୍ତିମ ଦିବସରେ ଆଜି ଭାରତ ଗତକାଲିର ଦ୍ୱିତୀୟ ଇନିଂ ସ୍କୋର 4 wicket 58 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ। ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଏହି ତୃତୀୟ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡର ଦ୍ୱିତୀୟ ଇନିଂ 192 ରନ୍ରେ ଶେଷ ହୋଇଥିଲା। ଭାରତ ପକ୍ଷରୁ ୱାଶିଂଟନ୍ ସୁନ୍ଦର 4 wicket ଅକ୍ତିଆର କରିଥିବା ବେଳେ ବୁମ୍ରା ଏବଂ ସିରାଜ 2 ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ତେବେ ଦ୍ୱିତୀୟ ଇନିଂସରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଜୟସ୍ୱାଲ କୌଣସି ରନ୍ ନକରି ଆଉଟ୍ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କରୁଣ ନାୟର, ଶୁଭମନ ଗିଲ୍ ଏବଂ ଆକାଶଦୀପ ସିଂହ ଆଉଟ୍ ହୋଇଛନ୍ତି। ଆଜି 90 ଓଭର ଏବଂ 2 ବଲ୍ରେ ଭାରତ ବିଜୟ ପାଇଁ 135 ରନ୍ ଆବଶ୍ୟକ କରୁଥିବା ବେଳେ ଇଂଲଣ୍ଡ 6 wicket ଅକ୍ତିଆର କରିବାକୁ ଚେଷ୍ଟା କରିବ। ଏହି ସିରିଜ୍ରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି। ୱିମ୍ବିଲଡନ୍ ଟେନିସ୍ ପ୍ରତିଯୋଗିତାରେ ବିଶ୍ୱର 1 ମାନ୍ୟତାପ୍ରାପ୍ତ ଖେଳାଳି ଜାନିକ୍ ସିନର ଟାଇଟଲ୍ ହାସଲ କରିଛନ୍ତି। ଲଣ୍ଡନର ଅଲ୍ ଇଂଲଣ୍ଡ କ୍ଲବ୍ରେ ଗତକାଲି ଖେଳାଯାଇଥିବା ଏହି ମ୍ୟାଚ୍ରେ ସିନର ପୂର୍ବତନ ଚାମ୍ପିୟନ୍ କାର୍ଲୋସ୍ ଆଲକାରାଜ୍କୁ ପରାସ୍ତ କରି ପ୍ରଥମ ୱିମ୍ବିଲଡନ୍ ଟାଇଟଲ୍ ହାସଲ କରିଛନ୍ତି। ୱିମ୍ବିଲଡନ୍ର 148 ବର୍ଷର ଇତିହାସରେ ଏହି ଟାଇଟଲ୍ ହାସଲ କରି ସିନର ପ୍ରଥମ ଇଟାଲୀୟ ଖେଳାଳି ହୋଇଛନ୍ତି। ରାଜସ୍ଥାନ, ଗାଙ୍ଗେୟ ପଶ୍ଚିମବଙ୍ଗ, ଗୁଜରାଟ, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମ ମଧ୍ୟପ୍ରଦେଶର କେତେକ ଅଞ୍ଚଳରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଆଗାମୀ 3 ମଧ୍ୟରେ ଦିଲ୍ଲୀ, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, କର୍ଣ୍ଣାଟକର ଉପକୂଳବର୍ତ୍ତୀ ଅଞ୍ଚଳ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପୁଡୁଚେରୀ ଏବଂ କରିକାଲରେ ଆଜି ପ୍ରବଳ ଗରମ ସହ ଆର୍ଦ୍ର ପରିସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଓଡ଼ିଶାକୁ ଆଜିଠାରୁ 2 ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ଆଜିଠାରୁ 2 ଚୀନ୍ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ। ଏକ୍ଜିଓମ୍ ଫୋର୍ ମିଶନ୍ର 4 ଯାକ କ୍ରୁ ସଦସ୍ୟଙ୍କର ଆଜିଠାରୁ ଆରମ୍ଭ ହେବ ମହାକାଶରୁ ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ। 3 ସାଉଦି ଆରବ ଗସ୍ତ ସଫଳତାର ସହ ଶେଷ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ। ଏବଂ ଲର୍ଡ଼ସ୍ ଟେଷ୍ଟରେ ବିଜୟ ପାଇଁ ଆଜିର ଅନ୍ତିମ ଦିବସରେ ଭାରତ 6 wicket ହାତରେ ଥାଇ ଆବଶ୍ୟକ କରୁଛି 135 ରନ୍। ସମ୍ବାଦ ଶେଷ ହେଲା।